ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ମହାକାଶଚାରୀଙ୍କ ସଫଳ ପ୍ରତ୍ୟାବର୍ତ୍ତନ ଅଭିଯାନରେ ସଂଶ୍ଳିଷ୍ଟ ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ସରକାରୀ ପୁଞ୍ଜିକୁ ବ୍ୟବସ୍ଥିତ ଭାବେ ଉପଯୋଗ କରିବା ନେଇ ସମୀକ୍ଷା କରିବାକୁ ସଂସଦ ସଦସ୍ୟଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ବିଶ୍ୱରେ ବର୍ତ୍ତମାନ ସୁରକ୍ଷିତ ଏବଂ ବିଶ୍ୱସନୀୟ ଭାଗିଦାରିତାକୁ ପ୍ରାଥମିକତା ପ୍ରଦାନ କରାଯାଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ଆନ୍ଦୋଳନରତ କୃଷକଙ୍କ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆରମ୍ଭ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ପାରାକ୍ରୀଡ଼ା ପ୍ରତିଯୋଗିତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରିୟୁ 9 ଅଭିଯାନକୁ ସଫଳ କରିବାରେ ନିରବଚ୍ଛିନ୍ନ କାର୍ଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କର 9 ଜଣ ସାଥୀ ସାରା ବିଶ୍ୱକୁ ସେମାନଙ୍କର କଠିନ ସାଧନା ଓ ଅଧ୍ୟବସାୟ ପ୍ରଦର୍ଶନ କରିଥିବା କହିଛନ୍ତି। ମଣିଷ ମଧ୍ୟରେ ଥିବା ଅପୂର୍ବ ସାହସ ଶକ୍ତିର ଏହା ଏକ ପରୀକ୍ଷା। ଅଜଣା ଅଞ୍ଚଳରେ ମହାକାଶଚାରୀମାନେ ଦେଖାଇଥିବା ଅତୁଟ ଆତ୍ମବିଶ୍ୱାସ ସବୁଦିନ ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁନିତା ୱିଲିୟମ୍ସ ତାଙ୍କ ପେସାଦାର ଜୀବନକାଳରେ ସବୁବେଳେ ପ୍ରଶଂସନୀୟ କାର୍ଯ୍ୟ କରିଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମହାକାଶରେ 9 ମାସ ବିତେଇବା ପରେ ଆଜି ଫେରିଆସିଥିବା ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୋଚ୍ ୱିଲମୋର୍ଙ୍କୁ ପୃଥିବୀର ମାଧ୍ୟାକର୍ଷଣ ବଳ ସହିତ ଖାପ ଖୁଆଇବା ପାଇଁ 45 ଦିନିଆ ଥଇଥାନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଦୁଇ ମହାକାଶଚାରୀ ଆଜି ସକାଳେ ଫ୍ଲୋରିଡ଼ାସ୍ଥିତ ପାମ୍ ହ୍ୟାଣ୍ଡେଲର ତାଲାହାସୀ ଉପକୂଳରେ ନିରାପଦରେ ଅବତରଣ କରିଥିଲେ। ବହୁଦିନ ଧରି ମହାକାଶରେ ରହି ପୃଥିବୀ ପୃଷ୍ଠକୁ ଫେରିଥିବାରୁ ସେମାନଙ୍କୁ ଶାରୀରିକ ବ୍ୟାୟାମ ପ୍ରକ୍ରିୟା ମାଧ୍ୟମରେ ପୁଣି ସ୍ୱାଭାବିକ ଅବସ୍ଥାକୁ ଅଣାଯିବ। ସେମାନଙ୍କ ପାଇଁ 3ଟି ପର୍ଯ୍ୟାୟରେ ଥଇଥାନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ମାଂସପେଶୀକୁ ଦୃଢ଼ କରାଇବା ସହ ସେମାନଙ୍କୁ ଚଳନକ୍ଷମ କରାଇବା ପାଇଁ ଅଭ୍ୟାସ କରାଯିବ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ସରକାରଙ୍କ ପୁଞ୍ଜିକୁ ବ୍ୟବସ୍ଥିତ ଭାବେ ଉପଯୋଗ କରିବାକୁ ହେଲେ ଦେଶରେ ପ୍ରଦାନ କରାଯାଉଥିବା ମାଗଣା ସୁବିଧା ସୁଯୋଗ ସମ୍ପର୍କରେ ସଂସଦ ସଦସ୍ୟଙ୍କୁ ସମୀକ୍ଷା କରିବାକୁ ଆହ୍ୱାନ କରିଛନ୍ତି। ଭୋଟ୍ ବ୍ୟବସ୍ଥା ମତଦାତାଙ୍କୁ ଲୋଭ ଦେଖାଇବାର ବ୍ୟବସ୍ଥାରେ ପରିଣତ ହେଉଥିବାରୁ ନୂତନ ସରକାର ଗଠନ ହେବା ପରେ ସରକାର ଅଡ଼ୁଆ ପରିସ୍ଥିତିରେ ପଡ଼ୁଥିବା ଶ୍ରୀ ଧନକଡ଼ କହିଛନ୍ତି। ଏ ସମ୍ପର୍କରେ ଜାତୀୟ ନୀତି ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସନ୍ତାସବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ଭନ କରିଥିବାରୁ ଦେଶରେ ସନ୍ତାସବାଦୀ କାର୍ଯ୍ୟକଳାପ ବ୍ୟାପକ ଭାବେ ହ୍ରାସ ପାଇଛି। ରାଜ୍ୟସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏ ପ୍ରସଙ୍ଗରେ କହିଛନ୍ତି, ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏକୁ ଦେଶ ଓ ଦେଶ ବାହାରେ ସନ୍ତାସବାଦୀ କାର୍ଯ୍ୟକଳାପକୁ ଦମନ କରିବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି। ସାନ୍ ଫ୍ରାନ୍ସିସ୍କୋ ଏବଂ ଲଣ୍ଡନଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଉପରେ ସନ୍ତାସବାଦୀ ଆକ୍ରମଣର ତଦନ୍ତ ଏନ୍ଆଇଏ କରୁଥିବା ମନ୍ତ୍ରୀ ଶ୍ରୀ ରାୟ କହିଛନ୍ତି। ଦେଶରୁ ସନ୍ତାସବାଦର ମୂଳୋତ୍ପାଟନ ପାଇଁ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଥିବା ମନ୍ତ୍ରୀ କହିଛନ୍ତି। ସମଗ୍ର ବିଶ୍ୱରେ ବର୍ତ୍ତମାନ ସୁରକ୍ଷିତ ଏବଂ ବିଶ୍ୱସନୀୟ ଭାଗିଦାରିତାକୁ ପ୍ରାଥମିକତା ପ୍ରଦାନ କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ନୂଆଦିଲ୍ଲୀଠାରେ ଚାଲିଥିବା ରାଇସିନା ଆଲୋଚନା ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ଜୟଶଙ୍କର ଜାତୀୟ ନିରାପତ୍ତା ଏବଂ ବ୍ୟାବସାୟିକ ନିଷ୍ପତ୍ତି ମଧ୍ୟରେ ସମନ୍ୱୟ ସମ୍ପର୍କରେ ଆଲୋକପାତ କରିଛନ୍ତି। ବିଶ୍ୱ ଅର୍ଥନୈତିକ ରଣନୀତିରେ ପରିବର୍ତ୍ତନ ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ରାଷ୍ଟ୍ର ବ୍ୟାବସାୟିକ ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ପୂର୍ବରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳୁନଥିଲା। ଭାରତର ବାଣିଜ୍ୟିକ ପରିସ୍ଥିତି ଉପରେ ମତ ରଖି ଡକ୍ଟର ଜୟଶଙ୍କର କହିଛନ୍ତି, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସହିତ ମୁକ୍ତ ବାଣିଜ୍ୟ ବୁଝାମଣା ନେଇ ଭାରତର ଆଲୋଚନା ଜାରି ରଖିଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧି, ବୈଷୟିକ ଜ୍ଞାନକୌଶଳ ଏବଂ ରଣନୈତିକ କ୍ଷେତ୍ରଗୁଡ଼ିକ ପାଇଁ ଏହା ବିଶେଷ ଉପଯୋଗୀ ହୋଇପାରିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ର ଯବାନଙ୍କୁ ଆଜି ସିଆର୍ପିଏଫ୍ ପ୍ରତିଷ୍ଠା ଦିବସ 2025 ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି, 1950 ମସିହାରେ ସିଆର୍ପିଏଫ୍କୁ ରାଷ୍ଟ୍ରପତି କଲର ସମ୍ମାନ ମିଳିଥିଲା। ସେହିଦିନଠାରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଆସୁଛି। ଦେଶ ପାଇଁ ଆତ୍ମବଳି ଦେଇଥିବା ସମସ୍ତ ଯୋଦ୍ଧାଙ୍କୁ ସେ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମଧ୍ୟପ୍ରଦେଶର ଶିବପୁରୀ ନିକଟ ମାତାତିଳ ଡ୍ୟାମ୍ରେ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି 15 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ 5 ଜଣଙ୍କ ମୃତଦେହ ଇତିମଧ୍ୟରେ ଉଦ୍ଧାର ହୋଇଥିବାବେଳେ 2 ଜଣ ଏବେ ବି ନିଖୋଜ ଅଛନ୍ତି। ସୂଚନାଯୋଗ୍ୟ, ଡଙ୍ଗାରେ ଯାତ୍ରୀମାନେ ଡ୍ୟାମ୍ ଅଞ୍ଚଳରେ ଥିବା ଏକ ମନ୍ଦିରକୁ ଯାଉଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁର୍ଘଟଣା ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି। ଆକାଶବାଣୀରୁ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କ ସହିତ ଆଜି ଆନ୍ଦୋଳନରତ ପଞ୍ଜାବର କୃଷକମାନଙ୍କର ଚଣ୍ଡିଗଡ଼ରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ବେଳେ ପଞ୍ଜାବର କୃଷିମନ୍ତ୍ରୀ ଗୁରୁମୁଖ ସିଂ ଖୁଦିଆନ, ଅର୍ଥମନ୍ତ୍ରୀ ହରପାଲ ସିଂ ଚିମ୍ମା, କ୍ୟାବିନେଟ୍ ମନ୍ତ୍ରୀ ଚେତନ ସିଂ ଜୌରା ରାଜ୍ୟ ସରକାରଙ୍କ ପ୍ରତିନିଧିତ୍ୱ କରୁଛନ୍ତି। କୃଷକମାନଙ୍କ ପକ୍ଷରୁ ଅଣରାଜନୈତିକ ସାନିକୁତ୍ କିଷାନ ମୋର୍ଚ୍ଚାର ସଭାପତି ଜଗଦୀଶ ସିଂ ଦଲେୱାଲଙ୍କ ସମେତ ଅନ୍ୟାନ୍ୟ ନେତାମାନେ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଫେବୃୟାରୀ 22 ତାରିଖରେ କୃଷକମାନଙ୍କ ସହ ଆଲୋଚନା ପାଇଁ ବୈଠକ ଆହ୍ୱାନ କରାଯାଇଥିଲା। ଆଜି ବୈଠକର ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଚଣ୍ଡିଗଡ଼ରେ ଆରମ୍ଭ ହୋଇଛି। ଗାଜାରେ ଗତ 2 ମାସ ଧରି ବଜାୟ ରହିଥିବା ଶାନ୍ତି ପ୍ରକ୍ରିୟା ବ୍ୟାହତ ହୋଇଛି। ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗାଜା ଷ୍ଟ୍ରିପ୍ରେ ହମାସ ବିରୁଦ୍ଧରେ ପୁଣି ଜୋରଦାର ଆକ୍ରମଣ କରାଯାଇଥିବା ସ୍ୱଷ୍ଟ କରିଛନ୍ତି। ଗାଜା ଉପରେ ଆକାଶମାର୍ଗରୁ ଆକ୍ରମଣ କରାଯାଇ 400 ଜଣଙ୍କ ମୃତ୍ୟୁ ଘଟିଥିବା ପରେ ଶ୍ରୀ ନେତାନ୍ୟାହୁ ଏହା କହିଛନ୍ତି। ଜାତୀୟ ଟେଲିଭିଜନର ଭିଡ଼ିଓ ବାର୍ତ୍ତା ଦେଇ ସେ ଅଞ୍ଚଳରେ ହମାସର ମୂଳୋତ୍ପାଟନ ନ ହେବା ଯାଏଁ ଇସ୍ରାଏଲ୍ ପକ୍ଷରୁ ଯୁଦ୍ଧ ଅଭିଯାନ ଜାରି ରହିବ ବୋଲି ଶ୍ରୀ ନେତାନ୍ୟାହୁ ସତର୍କ କରିଛନ୍ତି। ହମାସ ଓ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧବିରତି ଓ ଶାନ୍ତି କଥାବାର୍ତ୍ତାରେ କୌଣସି ଅଗ୍ରଗତି ନ ଘଟିବାରୁ ଏହିଭଳି ଅବସ୍ଥା ସୃଷ୍ଟି ହୋଇଥିବା ଶ୍ରୀ ନେତାନ୍ୟାହୁ କହିଛନ୍ତି। ପଣବନ୍ଦୀମାନଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ଶ୍ରୀ ନେତାନ୍ୟାହୁଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଇସ୍ରାଏଲ୍ବାସୀ ଏ ପ୍ରସଙ୍ଗରେ ନେତାନ୍ୟାହୁଙ୍କ ବିରୁଦ୍ଧରେ ବିକ୍ଷୋଭ କରିବା ପରେ ପୁଣି ହମାସ ଉପରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ଗତକାଲି ଲୋକସଭା ଏବଂ ଭାରତ କୃତ୍ରିମ ବୁଦ୍ଧିମତା ମିଶନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ। ଏଥିରେ ଲୋକସଭାର ବିତର୍କଗୁଡ଼ିକୁ ଯେକୌଣସି ଭାରତୀୟ ଭାଷାରେ ଅନୁବାଦ କରାଯାଇପାରିବ। ଗବେଷଣା କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରି ଏକ ବ୍ୟାପକ ଭାଷାଗତ କ୍ଷେତ୍ର ସୃଷ୍ଟି କରିବା ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଖେଲୋ ଇଣ୍ଡିଆ ପାରାକ୍ରୀଡ଼ା 2025 ଆରମ୍ଭ ହେବ। ଗତକାଲି ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ଉପସ୍ଥିତିରେ ଖେଲୋ ଇଣ୍ଡିଆ କ୍ରୀଡ଼ାର ସଙ୍ଗୀତ, ମାସ୍କୋଟ୍ ଓ ଲୋଗୋ ଉନ୍କୋଚିତ ହୋଇଛି। ଆସନ୍ତାକାଲିଠାରୁ ଏହି କ୍ରୀଡ଼ା ଆରମ୍ଭ ହୋଇ 27 ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଖେଲୋ ଇଣ୍ଡିଆ କ୍ରୀଡ଼ାରେ ପ୍ରାୟ 1300 ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହି ଅଭିଯାନ ଦେଶର କ୍ରୀଡ଼ାବିତ୍ମାନଙ୍କୁ ଅନନ୍ୟ ମଞ୍ଚ ପ୍ରଦାନ କରି ସେମାନଙ୍କୁ ବିଶ୍ୱସ୍ତରକୁ ଉନ୍ନୀତ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଛନ୍ତି। କ୍ରୀଡ଼ାର ସମସ୍ତ ପ୍ରତିଯୋଗୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। କବାଡ଼ି ବିଶ୍ୱକପ୍ 2025 ଆଜି ଭାରତ ହଂକଂ ଚାଇନାକୁ ଭେଟିବାକୁ ଥିବାବେଳେ ସ୍କଟଲ୍ୟାଣ୍ଡ ଓ ଇଟାଲୀ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ପୁରୁଷ ବର୍ଗରେ ଭାରତ ଏବଂ ସ୍କଟଲ୍ୟାଣ୍ଡ ମଧ୍ୟରେ ପ୍ରତିଯୋଗିତା ଅମୀମାଂସିତ ଭାବେ ଶେଷ ହୋଇଥିଲା। ଇଂଲଣ୍ଡର ୱଲଭର୍ ହାମ୍ପଟନ୍ଠାରେ ଗତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଉଭୟ ଦଳ 64 ପଏଣ୍ଟ ଲେଖାଏଁ ହାସଲ କରିଥିଲେ। ସ୍ୱିଜରଲ୍ୟାଣ୍ଡର ବସେଲ୍ରେ ଚାଲିଥିବା ସ୍ୱିସ୍ ଓପନ୍ ବ୍ୟାଡ୍ମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ପହଞ୍ଚିଛନ୍ତି। ସେମାନେ ଆସନ୍ତାକାଲି ପ୍ରି କ୍ୱାର୍ଟର ଫାଇନାଲ୍ରେ ଜର୍ମାନ୍ ଯୋଡ଼ି ସେଲିନ୍ ହବସ୍ ଓ ଆମେଲି ଲେମାନ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ଦୁଇଥର ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ମହିଳା ଏକକ ବର୍ଗରେ ଡେନମାର୍କର ଜୁଲି ଦୱାଲ୍ଙ୍କୁ ଆଜି ପ୍ରଥମ ରାଉଣ୍ଡରେ ଭେଟିବେ। ପୁରୁଷ ଏକକ ବର୍ଗରେ ଆଜି ଦୁଇଜଣ ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ ଓ ଏଚ୍ଏସ୍ ପ୍ରଣୟଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରିୟାଂଶୁ ରାଜୱାତ, କିରଣ ଜର୍ଜ, ଅକ୍ଷିତ ସେଠି ଓ ଶଙ୍କର ସୁବ୍ରମଣ୍ୟମ୍ ସେମାନଙ୍କର ପ୍ରଥମ ରାଉଣ୍ଡ ମ୍ୟାଚ୍ ଆଜି ଖେଳିବେ। ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଆଜି ଶିଲଂଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଆସନ୍ତା 25 ତାରିଖରେ ଏଏଫ୍ସି ଏସିଆନ୍ କପ୍ କ୍ୱାଲିଫାୟର୍ ପର୍ଯ୍ୟାୟ ପାଇଁ ବାଂଲାଦେଶ ବିପକ୍ଷରେ ଭାରତରେ ଖେଳିବାକୁ ଥିବା ମ୍ୟାଚ୍ର ଅବ୍ୟବହିତ ପୂର୍ବରୁ ଏହା ଏକ ପ୍ରସ୍ତୁତି ମ୍ୟାଚ୍ ବୋଲି ପରିଗଣିତ କରାଯାଉଛି। ମହାକାଶଚାରୀଙ୍କ ସଫଳ ପ୍ରତ୍ୟାବର୍ତ୍ତନ ଅଭିଯାନରେ ସଂଶ୍ଲିଷ୍ଟ ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ସରକାରୀ ପୁଞ୍ଜିକୁ ବ୍ୟବସ୍ଥିତ ଭାବେ ଉପଯୋଗ କରିବା ନେଇ ସମୀକ୍ଷା କରିବାକୁ ସଂସଦ ସଦସ୍ୟଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ବିଶ୍ୱରେ ବର୍ତ୍ତମାନ ସୁରକ୍ଷିତ ଏବଂ ବିଶ୍ୱସନୀୟ ଭାଗିଦାରିତାକୁ ପ୍ରାଥମିକତା ପ୍ରଦାନ କରାଯାଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ଆନ୍ଦୋଳନରତ କୃଷକଙ୍କ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆରମ୍ଭ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ପାରାକ୍ରୀଡ଼ା ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।